ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ଯୁବବର୍ଗଙ୍କୁ ଅଧିକ ସଶକ୍ତ କରିବା ସହିତ ସେମାନଙ୍କ ପ୍ରତିଭା ଓ ସାମର୍ଥ୍ୟ ବୃଦ୍ଧି କରିବା ଦିଗରେ ରୋଜଗାର ମେଳା ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଡାକ୍ତର ଅଭାବ ସ୍ଥିତିକୁ ଦୃଷ୍ଟିରେ ରଖି MBBS ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍ ପୂରଣ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନ୍ସେଲିଂ କରାଇବାକୁ ମେଡିକାଲ କାଉନ୍ସେଲିଂ କମିଟିକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ। ପଞ୍ଚମ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଥିବା ପିଲାଙ୍କ ଲାଗି ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ନୀତିକୁ ଉଚ୍ଛେଦ କଲେ କେନ୍ଦ୍ର ସରକାର। ଯୁକ୍ତରାଷ୍ଟ୍ର ଆମେରିକାକୁ ଆସନ୍ତାକାଲିଠାରୁ 6 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ନୂତନ ନିଯୁକ୍ତି ନୀତି ଆଜି ଉନ୍ମୋଚିତ। ଦେଶରେ ଯୁବବର୍ଗଙ୍କ ପ୍ରତିଭା ଓ ସାମର୍ଥ୍ୟର ସମ୍ପୂର୍ଣ୍ଣ ସଦୁପଯୋଗ କରିବା ଉପରେ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 71,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରୋଜଗାର ମେଳା ଦେଶର ଯୁବବର୍ଗଙ୍କୁ ଅଧିକ ସଶକ୍ତ କରିବା ସହିତ ସେମାନଙ୍କ ସାମର୍ଥ୍ୟ ମଧ୍ୟ ବୃଦ୍ଧି କରିବ। ଗତ 1.5 ବର୍ଷ ମଧ୍ୟରେ ଦେଶର ଯୁବବର୍ଗଙ୍କୁ 10 ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ବେଳେ ନବନିଯୁକ୍ତମାନେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ମନୋଭାବ ନେଇ ଦେଶସେବା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି ଗତ 10 ବର୍ଷ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତି ମାଧ୍ୟମରେ ଦେଶର ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ତଥା ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିଛି ବୋଲି କହିଛନ୍ତି। ଶିକ୍ଷଣୀୟ ମନୋବୃତ୍ତିକୁ ଅଧିକ ସୁଦୃଢ଼ କରିବା ଦିଗରେ ସରକାର ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଲାଗି ଭାଷାଭିତ୍ତିକ ସମସ୍ୟାର ସମାଧାନ କରି ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ଏହାଛଡ଼ା 13 ଭାରତୀୟ ଭାଷାରେ ନିଯୁକ୍ତି ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତିଭାବାନ ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ସରକାର ବିଭିନ୍ନ ନୀତି ଓ ନିଷ୍ପତ୍ତି ନେଉଥିବା ଦୃଷ୍ଟିରୁ 2047 ସୁଦ୍ଧା ଏକ ବିକଶିତ ଦେଶ ଭାବେ ନିଜକୁ ପ୍ରତିଷ୍ଠା କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକାଶ କ୍ଷେତ୍ରରେ ଭାରତ ତା'ର ନୀତିକୁ ପରିବର୍ତ୍ତନ କରି ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି ଏବଂ ଏଥିରୁ ଦେଶର ଯୁବବର୍ଗ ସର୍ବାଧିକ ଉପକୃତ ହୋଇଛନ୍ତି। ସେ କହିଛନ୍ତି, ଭାରତ ମୋବାଇଲ୍ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର 2ତୀୟ ବୃହତ୍ତମ ଏବଂ ବିଶ୍ୱର 3ତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଚୌଧୁରୀ ଚରଣ ସିଂଙ୍କ ଜନ୍ମବାର୍ଷିକୀ ଉପରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମହାପୁରୁଷଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ତାଙ୍କ ସରକାର ଗୌରବାନ୍ୱିତ ମନେ କରୁଛି। ଭାରତର ବିକାଶ ଦେଶର ଗ୍ରାମାଞ୍ଚଳର ପ୍ରଗତି ଉପରେ ନିର୍ଭର କରେ ବୋଲି ଚୌଧୁରୀ ଚରଣ ସିଂ ବିଶ୍ୱାସ କରନ୍ତି। ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ସରକାର ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଲାଗି କୃଷିକ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ଦେଶର 45 ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିବା ବେଳେ ସ୍ୱରାଷ୍ଟ୍ର ବ୍ୟାପାର, ଡାକ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଆର୍ଥିକ ସେବା ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯାଇଛି। 2022 ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆରମ୍ଭ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା 50 ସହରରେ 13 ମେଳା ଆୟୋଜିତ ହୋଇସାରିଛି। ଦେଶରେ ଡାକ୍ତର ଅଭାବ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ MBBS ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍ ପୂରଣ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନ୍ସେଲିଂ କରାଇବାକୁ ମେଡିକାଲ କାଉନ୍ସେଲିଂ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି BR ଗାଭାଇ ଓ ବିଚାରପତି KV ବିଶ୍ୱନାଥନଙ୍କୁ ନେଇ ଗଠିତ ବେଞ୍ଚ ଆସନ୍ତା 30 ସୁଦ୍ଧା ଏହି ସ୍ୱତନ୍ତ୍ର କାଉନ୍ସେଲିଂ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା NEET ମାଧ୍ୟମରେ ଏହି ପାଠ୍ୟକ୍ରମ ଲାଗି 5 ରାଉଣ୍ଡ କାଉନ୍ସେଲିଂ ପରେ ମଧ୍ୟ ସିଟ୍ ଖାଲି ପଡ଼ିଥିବାରୁ ଅଦାଲତ ଏଭଳି ନିଷ୍ପତ୍ତି ନେଇ କହିଛନ୍ତି, ଦେଶରେ ଯେତେବେଳେ ଡାକ୍ତରମାନଙ୍କ ଘୋର ସମସ୍ୟା ଦେଖାଦେଉଛି ସେ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ମେଡିକାଲ ସିଟ୍ଗୁଡ଼ିକ ନଷ୍ଟ ହେବା ଉଚିତ ନୁହେଁ। ପ୍ରବାସୀ ଭାରତୀୟ ସିଟ୍ଗୁଡ଼ିକୁ ସାଧାରଣ ବର୍ଗକୁ ପରିବର୍ତ୍ତନ କରାଯାଇ ରାଜ୍ୟ ନାମଲେଖା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ପୂରଣ କରିବାକୁ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସେହିଭଳି ସମ୍ପୃକ୍ତ ଖାଲି ଥିବା ସିଟ୍ଗୁଡ଼ିକରେ କୌଣସି ମେଡିକାଲ କଲେଜ ସିଧାସଳଖ ଛାତ୍ରଙ୍କୁ ଦାଖଲ କରିପାରିବେ ନାହିଁ। ଏହି ପ୍ରକ୍ରିୟା କେବଳ ରାଜ୍ୟ ନାମଲେଖା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସମ୍ପନ୍ନ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଥିବା ପିଲାଙ୍କ ଲାଗି ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ନୀତିକୁ ଉଚ୍ଛେଦ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଶିକ୍ଷାର୍ଥୀଙ୍କୁ ଦୁଇ ମାସ ପରେ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ। ସମ୍ପୃକ୍ତ ପରୀକ୍ଷାରେ ଯଦି ଏହି ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ଲାଗି ଅନୁମତି ଦିଆଯିବ ନାହିଁ। ଶ୍ରୀ କୁମାର କହିଛନ୍ତି, ଏହି ଛାତ୍ରଛାତ୍ରୀମାନେ ପାରମ୍ପରିକ ଶିକ୍ଷା ସମ୍ପୂର୍ଣ୍ଣ ନ କରିବା ପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରୁ ସେମାନଙ୍କୁ ବାହାର କରାଯିବ ନାହିଁ। ଶିକ୍ଷାର୍ଥୀଙ୍କ ମଧ୍ୟରେ ପାଠପଢ଼ାରୁ ଶିକ୍ଷଣୀୟ ମନୋବୃତ୍ତିକୁ ସଶକ୍ତ କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶିକ୍ଷା ସଚିବ ଶ୍ରୀ କୁମାର କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଛଅଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଆମେରିକୀୟ ପ୍ରତିପକ୍ଷଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ଆନ୍ତର୍ଜାତିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏହାଛଡ଼ା ଡକ୍ଟର ଜୟଶଙ୍କର ଆମେରିକାରେ ଥିବା ଭାରତର କନ୍ସଲ୍ ଜେନେରାଲ୍ ସମ୍ମିଳନୀରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାର ଗତ 10 ବର୍ଷ ମଧ୍ୟରେ ବର୍ଜ୍ୟବସ୍ତୁରୁ ସମ୍ବଳ ଉତ୍ପାଦନ କରିବାର ନୂତନ ସ୍ରୋତ ସୃଷ୍ଟି କରିପାରିଛନ୍ତି ବୋଲି କେନ୍ଦ୍ର ପେନ୍ସନ୍, ଅଭିଯୋଗ ଓ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସୁଶାସନ ସମ୍ପର୍କିତ ଏକ ଜାତୀୟ ସ୍ତରୀୟ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଡକ୍ଟର ସିଂହ କହିଛନ୍ତି, ସରକାର ବିଶେଷକରି ଗୋବର ଓ ଅଣ ଉପଯୋଗୀ ପ୍ଲାଷ୍ଟିକ୍ ଭଳି ବିଭିନ୍ନ ବର୍ଜ୍ୟବସ୍ତୁକୁ ସଠିକ୍ ଉପଯୋଗ କରି ସେଥିରୁ ବିଭିନ୍ନ ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପନ୍ନ ହୋଇପାରିବ ତାହା ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ସରକାର ପରିବେଶ ଅନୁକୂଳ ହେଲା ଭଳି ଅନେକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ ଅଧୀନରେ ବିଭିନ୍ନ ବିଦ୍ୟାଳୟ ତଥା ଗ୍ରାମାଞ୍ଚଳରେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏତଦ୍ବ୍ୟତୀତ ନଥିପତ୍ରରେ କରାଯାଉଥିବା ସରକାରୀ କାର୍ଯ୍ୟରେ ସଂସ୍କାର ଅଣାଯାଇ ଅନ୍ଲାଇନ୍ ମାଧ୍ୟମରେ କ୍ରମଶଃ ଏହା ସମ୍ପନ୍ନ କରାଯାଉଛି। ଏ ଦିଗରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଡକ୍ଟର ସିଂହ କହିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ ପକ୍ଷରୁ ଆଜି ଏକ ନୂତନ ନିଯୁକ୍ତି ନୀତି ଉନ୍ମୋଚିତ ହୋଇଛି। ସିଆଇଏସ୍ଏଫ୍ ଆଇଜି ଡକ୍ଟର କେସି ସାମନ୍ତରାୟ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ଥର ପାଇଁ ପସନ୍ଦଭିତ୍ତିକ ନିଯୁକ୍ତି ଆରମ୍ଭ କରାଯାଇଛି। ଏଣିକି ପ୍ରତ୍ୟେକ କର୍ମଚାରୀ 10ଟି ନିଜ ପସନ୍ଦଯୋଗ୍ୟ ନିଯୁକ୍ତି ସ୍ଥାନ ତାଲିକାଭୁକ୍ତ କରିବାର ସୁଯୋଗ ପାଇବେ। 2 ବର୍ଷ ମଧ୍ୟରେ ଅବସର ନେଇଥିବା ସିଆଇଏସ୍ଏଫ୍ ଯବାନମାନଙ୍କ ପସନ୍ଦଯୋଗ୍ୟ 3ଟି ସ୍ଥାନ ମଧ୍ୟରୁ ପୋଷ୍ଟିଂ ଦିଆଯିବ ଏବଂ ସେମାନଙ୍କୁ ଏ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ବୋଲି ଡକ୍ଟର ସାମନ୍ତରାୟ କହିଛନ୍ତି। ସେ କହିଛନ୍ତି, ମହିଳା ଏବଂ ଦମ୍ପତିଙ୍କ କ୍ଷେତ୍ରରେ 6 ବର୍ଷ ପରେ ସେମାନଙ୍କୁ ଏହି ସୁବିଧା ଉପଲବ୍ଧ ହେବ। ଏହି ନୀତିର ଉଦ୍ଦେଶ୍ୟ ହେଉଛି ସିଆଇଏସ୍ଏଫ୍କୁ ଅଧିକ ସ୍ଥାୟୀ ତଥା ସଶକ୍ତ ବାହିନୀ ଭାବେ ଗଢ଼ି ତୋଳିବା। ଏହି ନୂତନ ନିଯୁକ୍ତି ସିଆଇଏସ୍ଏଫ୍ର 98%ରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ଡକ୍ଟର ସାମନ୍ତରାୟ କହିଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା, ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ ତଥା କୃଷି ଐତିହ୍ୟକୁ ସଂରକ୍ଷିତ ରଖିବା ସହ ବିକାଶ ପଥରେ କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଦେଶରେ କୃଷକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ସରକାର ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ତଥା ସ୍ଥାୟୀ କୃଷି ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଥିରେ କୃଷକଙ୍କର ଆର୍ଥିକ ସୁରକ୍ଷା, କୃଷକ କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଦେଶରେ ରେକର୍ଡ ପରିମାଣ 332.2 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ଭାରତ ୱେଷ୍ଟଇଣ୍ଡିଜ୍ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ବଦୋଦରାରେ ଖେଳାଯିବ। ଗତକାଲି ବଦୋଦରାରେ ଅନୁଷ୍ଠିତ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 211 ରନ୍ରେ ବିଜୟୀ ହୋଇଛି। ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା 27 ତାରିଖ ଦିନ ବଦୋଦରାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ଯୁବବର୍ଗଙ୍କୁ ଅଧିକ ସଶକ୍ତ କରିବା ସହିତ ସେମାନଙ୍କ ପ୍ରତିଭା ଓ ସାମର୍ଥ୍ୟ ବୃଦ୍ଧି କରିବା ଦିଗରେ ରୋଜଗାର ମେଳା ସହାୟକ ହେବ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଡାକ୍ତର ଅଭାବ ସ୍ଥିତିକୁ ଦୃଷ୍ଟିରେ ରଖି MBBS ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍ ପୂରଣ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ କାଉନ୍ସେଲିଂ କରାଇବାକୁ ମେଡିକାଲ କାଉନ୍ସେଲିଂ କମିଟିକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ। ପଞ୍ଚମ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଥିବା ପିଲାଙ୍କ ଲାଗି ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ନୀତିକୁ ଉଚ୍ଛେଦ କଲେ କେନ୍ଦ୍ର ସରକାର। ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଆସନ୍ତାକାଲିଠାରୁ 6 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।